ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜବର ଖରା ଆର୍ କାଲବୈଶାଖୀର ସମ୍ଭାବନା ଥିବାର ସମିଆଥି ରାଇଜେ ଆଏବା ମେ ମାସର ତେର କୋଡ଼ିଏ ପଚିଶ ଆର୍ ଜୁନ୍ ମାସର ଏକ ତାରିଖ ଦିନ ଭୋଟ୍ ହେବା। ଏନ୍ତା ସମିଆଥି ସଫଲ ନିର୍ବାଚନ ପରିଚାଳନାକେ ନେଇକରି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କର ଅଧ୍ୟକ୍ଷତାତି ଗୋଟେ ଉଚ୍ଚା ଦରଜାର ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ଭୋଟ୍ ଦିନମାନଙ୍କେ କେନ୍ତେକରି ଲୋକେ ସୁବିଧାଥି ଭୋଟ୍ ଦେଇପାରିବେ ସେ ବାବଦେ ଆଲୋଚନା ହୋଇଥିଲା। ଇତାର ସହିତ ଧନଜୀବନ ହାନି ନାହିଁ ହୋଇକରି ମତଦାନ ହାର ବଜାୟ ରଖବାର ସହିତ ତ୍ରୁଟିଶୂନ୍ୟ ନିର୍ବାଚନ ପରିଚାଳନା ବାବଦେ ସବୁ ବିଭାଗ ଭିତରେ ତାଲମେଲ ରଖବାର ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ଜୋର୍ ଦେଇଛନ୍। ଗ୍ରୀଷ୍ମ ପ୍ରବାହକେ ନଜରଥି ରଖିକରି ଫି ମତଦାନ କେନ୍ଦ୍ରମାନଙ୍କେ ପିଇବାର ପାନ୍, ଓଆର୍ଏସ୍, ଶୌଚାଳୟ, ଛଏରା ଆର୍ ବିଶ୍ରାମ ଗୃହ ସହିତ ବିଜୁଳି ଆର୍ ପଙ୍ଖାର ବ୍ୟବସ୍ଥା ବିଲ୍ ସୁନିଶ୍ଚିତ କରବାର ଦିଗେ ଜୋର୍ ଦିଆଯାଇଥିଲା। ଭୋଟ୍ କେନ୍ଦ୍ରମାନଙ୍କେ ଝାଉନୁ ରକ୍ଷା କରବାର ଲାଗି ଉଷୁ ମହଜୁଦ ରଖବାର ସହିତ ଜଣେ ପାରାମେଡିକାଲ ଅଫିସର ଆର୍ ମତଦାନ ଦିନମାନଙ୍କେ ଆମ୍ଭୁଲାନ୍ସ ବ୍ୟବସ୍ଥା କରବାର ଉପରେ ନିଷ୍ପଭି ନିଆଯାଇଛି। ପ୍ରିଜାଇଡିଂ ଆର୍ ପୁଲିଂ ଅଫିସରମାନଙ୍କୁ ଡାକ୍ତରମାନେ ଝାଉମରାର ଉପଚାର ବାବଦେ ତାଲିମ ଦେବେ ବୋଲି ବୈଠକଟି ଆଲୋଚନା ହୋଇଥିଲା। ବୈଠକଟି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥି ଭତନାନ, ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଶାଲିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ବିଶ୍ୱ ହୋମିଓପ୍ୟାଥି ଦିବସ। ହୋମିଓପ୍ୟାଥି ଚିକିତ୍ସାର ଜନକ ଡକ୍ଟର ସାମୁଏଲ୍ ହେନିମେନ୍ଙ୍କର ଜନ୍ମଦିନକେ ସୁର୍ତା କରିକରି ଇ ଦିବସ ମନାଯାଏସି। ହୋମିଓପ୍ୟାଥି ଗୋଟେ ବିକଳ୍ପ ଚିକିତ୍ସା ପଦ୍ଧତି ଏ। ହୋମିଓପ୍ୟାଥି ଉଷର କେନ୍ସି ପାର୍ଶ୍ୱ ପ୍ରତିକ୍ରିୟା ନାଇଥାଏ। ଇ ବଛରର ହୋମିଓପ୍ୟାଥି ଦିବସର ବାର୍ତ୍ତା ରହିଛି, ହୋମିଓ ପରିବାର ଗୋଟେ ସ୍ୱାସ୍ଥ୍ୟ ଗୋଟେ ପରିବାର। ଏ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ଦ୍ୱାରିକାନ ଥିବାର ଯଶୋଭୂମି ସମ୍ମିଳନୀ କକ୍ଷନ ଦୁଇଦିନିଆ ବୈଜ୍ଞାନିକ ସମ୍ମିଳନୀ ହୋମିଓପ୍ୟାଥି ସିମ୍ପୋଜିୟମ୍ର ଉଦ୍ଘାଟନ କରିବେ। ଏ ସମ୍ମିଳନୀଟି କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ ପୋଟେଜା, କେନ୍ଦ୍ରୀୟ ହୋମିଓପ୍ୟାଥି ଅନୁସନ୍ଧାନ ଆର୍ ଗବେଷଣା ସଂସ୍ଥା ସିସିଏଚ୍ଆର୍ର ନିର୍ଦ୍ଦେଶକ ଡକ୍ଟର ସୁବାସ କୌଶିକ, ରାଷ୍ଟ୍ରୀୟ ହୋମିଓପ୍ୟାଥି ଆୟୋଗର ଅଧ୍ୟକ୍ଷ ଡକ୍ଟର ଅନିଲ ଖୁରାନାଙ୍କ ସହିତ ହୋମିଓପ୍ୟାଥି ଚିକିତ୍ସା କ୍ଷେତ୍ରଥି ପାଇଥିବାର ପଦ୍ମ ପୁରସ୍କାର ବିଜେତାମାନେ ଯୋଗଦେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାଫଲ ଆଇବା ମାସର ତେର ତାରିଖ ଦିନ ବାହାରବା ବୋଲି ବୋର୍ଡ଼ ତରଫ ଧାରିଜ କରାଯାଇଛି। ପହିଲା ଖେପର ଖାତାସୁଧା କାମ ଗଲାକାଲି ସରିଛି। ଦୁଇ ନମ୍ଘର ଖେପର ଖାତାସୁଧା କାମ କୋଡ଼ିଏ ତାରିଖ ତକ ସରବା ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍। ପୁରୀ ଶ୍ରୀମନ୍ଦିର ଆଜି ଚୈତ ମାସର ଉଜ୍ଜଲ ପଖର ଦ୍ୱିତୀୟ ତିଥିଥି ଶ୍ରୀଜୀଉମାନଙ୍କର ବନକ ଲାଗି ନୀତି ହେବା। ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ସରବାର ଉତ୍ରୁ ସଞ୍ଜର ଛଅ ବଜେନୁ ରାତି ଦଶ ବଜେ ତକ ମନ୍ଦିର ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ କୁହାଯାଇଛି। ଶ୍ରୀଜୀଉମାନଙ୍କର ଶ୍ରୀମୁଖ ଶୃଙ୍ଗାର ଆଉ ବନକ ଲାଗି ଗୋଟିଏ ଗୁପତ ନୀତି ହୋଇଥିବାରୁ ଏ ନୀତି ସମ୍ୟାଥି ଗର୍ଭଗୃହର ସବୁ ଦ୍ୱାର ବନ୍ଦ ରହିବା। ବନକ ଲାଗି ଉତ୍ରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି ହେବା। ମହାସ୍ନାନ ଉତ୍ରୁ ଭକ୍ତମାନେ ଫେର୍ ଘାଏ ଶ୍ରୀବିଗ୍ରହମାନଙ୍କର ଦର୍ଶନ କରିପାରିବେ। ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଧାନଗିନା କମିଟିର ବୈଠକ ଜିଲ୍ଲାପାଳ ଅନ୍ୟା ଦାସଙ୍କର ଅଧ୍ୟକ୍ଷତାଥି ଗଲାକାଲି ହୋଇଯାଇଛି। ଚଳିତ ବଛର ଲାଗି ଆଇବା ମେ ମାସର ବାଇଶ ତାରିଖରୁ ରବି ଧାନଗିନା ମୂଲ ହେବା ବୋଲି ସୂଚନା ମିଳିଛି। 67ଟା ପ୍ୟାକ୍ସ, 37ଟା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ 104ଟା ଧାନଗିନା କେନ୍ଦ୍ରରୁ ଯୋଗାଣ ନିଗମ ଧାନ ଘିନ୍ବା। ରବିଧାନ ବିକ୍ବାର ଲାଗି ଚାଷୀମାନଙ୍କୁ ଟୋକନ ଦିଆଯିବା। ରବିବାରକେ ଛାଡ଼ିକରି ବାକି ଦିନ ସକାଳର 7ରୁ ମଧ୍ୟାହ୍ନର 12 ବଜେ ତକ ଧାନ ଘିନାଯିବା। ଧାନ ବିକ୍ବାର ଲାଗି ଜିଲ୍ଲାର 35,579 ଜଣ ଚାଷୀ ନାଁ ପଞ୍ଜୀକରଣ କରିଥିବାର ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ପରିଚାଳନା ବୈଠକ ଜିଲ୍ଲାପାଳ ଅନ୍ୟା ଦାସଙ୍କର ଅଧ୍ୟକ୍ଷତାଥି ହୋଇଯାଇଛି। ଜିଲ୍ଲାନୁ ଖରାକେ ନଜରଥି ରଖିକରି ପିଇବାର ପାନୀର ଅଭାବ ଥିବାର ଗାଁମାନଙ୍କେ ଚିହ୍ନଟ କରବାର ସହିତ ପିଇବାର ପାଣି ଯୋଗାଇ ଦେବା ଲାଗି ଜିଲ୍ଲାପାଳ ବୈଠକଟି ଜୋର୍ ଦେଇଥିଲେ। ଗାଁମାନଙ୍କେ ଅଚଳ ଥିବାର ନଳକୂଆମାନଙ୍କର ତୁର୍ତ୍ତି ମରାମତି କରବାର ସହିତ ଅଙ୍ଗନବାଡ଼ି କେନ୍ଦ୍ର, ଶିକ୍ଷାନୁଷ୍ଠାନମାନଙ୍କେ ପିଇବାର ପାଣିର ବ୍ୟବସ୍ଥା ଆର୍ ଭିଡ଼ ଜାଗାମାନଙ୍କେ ପାଣି ଛତର ଖୋଲିବାର ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ମହିଳା ହକି ଲିଗ୍ 2024-25 ଏ ମାସର 30 ତାରିଖରୁ ମୂଲ ହେବା ବୋଲି ହକି ଇଣ୍ଡିଆ ତରଫ ଘୋଷଣା କରାଯାଇଛି। ପହିଲା ଖେପର ମ୍ୟାଚ୍ ଆଇବା 30ରୁ ମେ 9 ତାରିଖ ତକ ଦୁଇଟା ଖେପେ ରାଞ୍ଚିର ଜୟପାଲ ସିଂ ଷ୍ଟାଡିୟମ୍ରୁ ହେବା। ଏଥି ଓଡ଼ିଶା ସହିତ ଦେଶର 8ଟା ଦଳ ଭାଗ ନେବେ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍। ସେ ଆହୁରି କହିଛନ୍ ଯେ ଭାରତୀୟ ମହିଳା ହକି ଲାଗି ଜାତୀୟ ମହିଳା ହକି ଲିଗ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଚଳିତ ବଛର ଜୁନ୍ରୁ ସେପ୍ଟେମ୍ବର ମାସ ଭିତରେ ଦେଶେ ବର୍ଷା ସ୍ୱାଭାବିକ ହେବା ବୋଲି ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ସ୍କାଇମେଟ୍ ଅନୁମାନ କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ ସହିତ 23ଟା ରାଜ୍ୟ ଭଲ ବର୍ଷା ହେବା। ହେଲେ ଓଡ଼ିଶାନୁ ଜୁଲାଇ ଓ ଅଗଷ୍ଟ ମାସେ କମ୍ ବର୍ଷା ହେବା ଆର୍ ତା ଋତୁରୁ ସ୍ୱାଭାବିକ ବର୍ଷା ହେବା ବୋଲି ସ୍କାଇମେଟ୍ର ପରିଚାଳନା ନିର୍ଦ୍ଦେଶକ ଯତୀନ ସିଂ କହିଛନ୍। এছেনির আঞ্চলিক খবর এনু শেষ হল। আরবেলর আঞ্চলিক খবর শুনিপারবে রাতে 7:02 বাজিকরি মিনিট থি। জুহার।